श्रीमद्भागवतम दशम स्कंद 47 अध्याय श्लोक 54 उवास कतिचित् मासान् उवास कतिचित् मासान् गोपीनां विनोदन शुचः गोपीनां विनोदन शुचः कृष्णलीला कथां गायन् कृष्णलीला कथां गायन् रमयामास गोकुलम् रमयामास गोकुलम् उवास कतिचिन्मासान् गोपीनां विनोदन शुचः कृष्णलीला कथां गायन् रमयामास गोकुलम् आगे बोलिए उवास कतिचिन्मासान् गोपीनां विनोदन शुचः कृष्णलीला कथां गायन् रमयामास गोकुलम् उवास कतिचिन्मासान् गोपीनां विनोदन शुचः कृष्णलीला कथां गायन् रमयामास गोकुलम् हरे कृष्ण उपस्थ भक्त सज्जन बृंद मातृवृंद सब वृंद मान को आम वृंदा देवी हाँ सब वृंद वृंदा को आम आमर भागवत कथा जहाँकि नंदग्राम चलती मे एक रु चलती एपर्तंत चलती आज है 41तम दिवस आज भ्रमर गीतर 47 अध्याय तेणु एठी वर्तमान गोपी मैने गत काली कहलु जो आखि बुझीदे आखि बुझीदेलापर सब प्रकार समस्या समाधान हो गला आखि बुझीदे भगवान को शरण में गले भगवान एभली खाली तुम आखि बुझीदेव तुम समस्या समाधान हो इजी सल्यूशन कि अच्छी आठ रु सरल समाधान आ कि अच्छी भगवान के कृपामय आम कही दशम स्कंद 19 अध्याय वर्णना कर मुंजा टबी जितेबले निआ लगी जंगल सारा निआ लगी कौन कौन छोटिया कथा सेठी समझ भगवान खाली से निआ को पान कले नुह ताक उद्धार करदे से तेणु आज गोपी मान से भाव में भगवान विरह नल दग्धीभूत होती भगवान कहले तुम्हें आखि बुझ मु तुमको ठीक करदेवी आखि बुझार गोटे मिनिट्रे आम विश्वनाथ चक्रवर्ती ठाकुर कहते तेणु यही भाव में यही श्लोक भाष्य विश्वनाथ चक्रवर्ती ठाकुर कही से कथा उवास कतिचित् मासान् से जो रे दिन तर दुख को दूर करदे गोटे दिन जो गोटे दिन आसते जो भगवान पठे प्रेरणा करते जाओ उद्धव गच्छ उद्धव प्रजंग सौम्यंग कौन गोपीनां मद्वियोगाधिं मत संदेशे विमोचय पितृन पितृमा प्रीतिमा भ मोर पिता माता प्रीति प्रदान कर गोपी मान को मोर वियोग सब जो दुख रही मनस्ताप रही मोर संदेश द्वारा ताकू मोचन कर तेणु बत श्लोक जो कहगला 46 अध्याय ଉଦ୍ଧବ ତାଙ୍କର ପିତାମାତାଙ୍କୁ ସାନ୍ତ୍ୱନା ଦେଲେ, କିନ୍ତୁ ପିତାମାତା ସାନ୍ତ୍ୱନା ପ୍ରାପ୍ତ ହୋଇପାରିଲେ ନାହିଁ, ତାଙ୍କର ସାନ୍ତ୍ୱନା ଦୂର ହେଲା ନାହିଁ। କିନ୍ତୁ ଏଇଠି ଗୋପୀମାନଙ୍କୁ ପ୍ରକୃତ ସାନ୍ତ୍ୱନା ମିଳୁଛି। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଭାଷ୍ୟରୁ ଜଣାପଡ଼ୁଛି ଯେ ତାଙ୍କର ଯେଉଁ ଭଗବାନଙ୍କର ଯେଉଁ ବିରହ ଥିଲା, ସେ ବିରହଟା ଜ୍ୱରଟା ଦୂର ହୋଇଗଲା, ଭଗବାନଙ୍କର ଉପସ୍ଥିତି ସେମାନେ ଉପଲବ୍ଧି କଲେ, ଭଗବାନ ଚକ୍ଷୁ ବୁଝିଦେଲେ। ସେହି ସମୟରେ ମୁଁ ଗତକାଲି କହୁଥିଲେ ଚକ୍ଷୁ ବୁଝିଦେଲେ ଯେତେବେଳେ, ସେତେବେଳେ କ'ଣ ହେଲା ନା ଯୋଗବଳ ମିତି କ'ଣ ହେଲା, ଶହ ଶତକୋଟି ବର୍ଷ ସମୟ ଯୋଗ ମାୟା ପ୍ରବେଶ୍ୟ, ସେଇ ଗୋଟିଏ ମୁହୂର୍ତ୍ତରେ ଶହେ କୋଟି ବର୍ଷ ଆସି ପ୍ରବେଶ କରିଗଲା ଯୋଗ ମାୟା ବଳରେ। ଏ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି। ଏବଂ ଖାଲି ଯେ ଶହେ କୋଟି ବର୍ଷ ଆସିଗଲା ତା ନୁହଁ, ଭଗବାନ ଆସି ପହଞ୍ଚିଗଲେ ଯୋଗ ମାୟା ପ୍ରବେଶ୍ୟ ତତ୍ର ତାହି ସହ ରାସ ବୃନ୍ଦାବନ ବିହାର ରାସ ବିହାର ହେଲା, ରାସ କ୍ରୀଡ଼ା ହେଲା, ବୃନ୍ଦାବନ ବିହାର ହେଲା, ଦ୍ୟୁତ କ୍ରୀଡ଼ା ହେଲା, ମଧୁପାନ ହେଲା, ଜଳ ବିହାର ହେଲା, ଜଳ ଯମୁନା ନଦୀରେ ବିହାର କଲେ, ହିନ୍ଦୋଳାନାଦି ବିଳାସ ରହିଲା, ଯେଉଁ ଦୋଳି ଖେଳ ଇତ୍ୟାଦି ସବୁ ହେଲା, ଅନନ୍ୟ ଲକ୍ଷିତାନ କୃଷ୍ଣ ତାବତ ଚକ୍ରେ, ଭଗବାନ ସେଇଭଳି ଭାବରେ ବ୍ୟବସ୍ଥା କରିଦେଲେ, ତାଙ୍କର ଭଗବାନଙ୍କର ଉପସ୍ଥିତି ଅନୁଭବ କଲେ, ଭଗବାନଙ୍କ ସହିତ ରାସ ଲୀଳା କଲେ। ଶହେ କୋଟି ବର୍ଷ ତା ଭିତରେ ବତିଗଲା, ଶତକୋଟି ଶତକୋଟି ବର୍ଷ ସମୟ, ଶହେ କୋଟି ବର୍ଷ ଏଟାକୁ ଆମେ ଚିନ୍ତା କରିପାରିବା ନାହିଁ, ଇଏ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ବୋଲି କୁହାଯାଏ। ତେଣୁ ଗୋପୀମାନେ ବହୁତ ଆନନ୍ଦିତ ହୋଇଗଲେ, ବହୁତ ଆନନ୍ଦିତ ହୋଇଗଲେ। ଏବଂ ତାପରେ ଉପବାସ କତିଚିତ୍ ମାସାନ, ଏଇଭଳି ଭାବରେ ଅନେକ ମାସ, କତିଚିତ୍ ମାସାନ ବୋଲି କୁହାଗଲା, କେତେ ମାସ କୁହାଯାଇ ନାହିଁ, ଆମେ ଭାବୁଥିଲୁ ଅଳ୍ପ ମାସ ଦୁଇ ମାସ ରହିଛୁ ନା, କତିଚିତ୍ ମାସାନ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ଦଶ ଏଗାର ମାସ ମାସ ବୋଲି, ଦଶ ଏଗାର ମାସ ଗୋଟିଏ ବର୍ଷରୁ ଗୋଟିଏ ମାସ କମ୍, ଏଇଭଳି ଭାବରେ ବୁଝିବାକୁ ପଡ଼ିବ, ମୁଁ ସନାତନ ଗୋସ୍ୱାମୀ କହୁଛନ୍ତି। ତେଣୁ କତିଚିତ୍ ମାସାନ ଗୋପୀନାଙ୍କ ବିନୋଦନ ସୂଚ, ଗୋପୀମାନଙ୍କର ଯେଉଁ ସୂଚନା ଥିଲା ଭଗବାନଙ୍କ ବିରହରେ ଯେଉଁ ମନସ୍ତାପ କରୁଥିଲେ ସେଇଟାକୁ ଦୂର କରିଦେଲେ, ଗୋପୀନାଙ୍କ ବିନୋଦନ ସୂଚ। ଏବଂ କୃଷ୍ଣ ଲୀଳା କଥା ଗାୟନ, କୃଷ୍ଣଙ୍କ ଲୀଳାଙ୍କର କଥା, କୃଷ୍ଣଙ୍କ ଲୀଳା ଜନ୍ମଠୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତେ ସବୁ ଲୀଳା ସବୁ ହୋଇଥିଲା ଭଗବାନଙ୍କର, ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ଯଦି ବର୍ଣ୍ଣନା କରାଯିବ ଗୋଟିଏ ଗୋଟିଏ ବର୍ଷ ଲାଗିବ ଭଗବାନଙ୍କର। ଏଭଳି ରହିଛି ବ୍ରହ୍ମାଙ୍କର ଗୋଟିଏ ମୁହୂର୍ତ୍ତ, କୃଷ୍ଣଙ୍କର ଗୋଟିଏ ବର୍ଷ ଚାଲିଗଲା, ଭୌତିକ ଜଗତରେ ଗୋଟିଏ ବର୍ଷ ଚାଲିଗଲା ବୋଲି କୁହାଯାଇଛି। ତେଣୁ ଇଏ କେତେ ଲୀଳା ସବୁ ରହିଛି, ସେ ଲୀଳାରେ 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 ଲୀଳା, ତା ଭିତରେ ତା ଭିତରେ ତା ଭିତରେ କେତେ କ'ଣ ସବୁ ରହିଛି, ଗୋଟିଏ ଲୀଳାରେ ଅନେକ କଥା ଭଗବାନଙ୍କର ସବୁ ସାଧିତ ହୁଏ। ତେଣୁ କୃଷ୍ଣ ଲୀଳା କଥା ଗାୟନ, ଭଗବାନଙ୍କର ଗୁଣଗାନ ଲୀଳା କଥାକୁ ଗାନ କରି ଚାଲିଲେ, ଏଗାର ମାସ ପାଖାପାଖି ଗୁଣଗାନ କଲେ, ସକାଳୁ ଉଠିଲେ ଭଗବାନଙ୍କୁ ଗୁଣଗାନ ଚାଲିଲା। ଗୋପୀମାନେ ଯେଉଁ ଭଗବାନ ବିରହରେ ବଣରେ ରହୁଥିଲେ ବା ଘରକୁ ଯାଉନଥିଲେ, ତେଣୁ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ, ବଢ଼ି ବଢ଼ିକା ଗଲା। ସେତେବେଳେ ରାତିରେ ଯେଉଁ ଟିକେ ବିଶ୍ରାମ ହେଉଥିବେ, ଚିନ୍ତା କରୁଥିବେ କେମିତି ସକାଳ ହେବ, ରାତିରେ ଆଉ ନିଦ ହେଉନଥିବ, କେତେବେଳେ ଆସିବେ ଉଦ୍ଧବ, କେତେବେଳେ ଆସିବେ ଉଦ୍ଧବ, ଆସିଲେ ଆମର ଗୁଣଗାନ ହେବ, କଥା ଗାନ ଚାଲିବ, ଭଗବାନ କଥା ପ୍ରତି ଯାହାର ଆକର୍ଷଣ ରହିଛି ସେମାନେ ସେଇଭଳି ଚିନ୍ତା କରୁଛୁ, କେତେବେଳେ ଆମକୁ ସୁଯୋଗ ମିଳିବ କଥା ଶୁଣିବାର। ଗୋପୀମାନଙ୍କର ଅବସ୍ଥା ସେଇଭଳି ଭାବରେ ହେଇଥିଲା। ତେଣୁ କୃଷ୍ଣ ଲୀଳା କଥା ଗାୟନ ରମୟା ମାସ ଗୋକୁଳମ, ଗୋକୁଳମ ଖାଲି କହିଲେ ଗୋପୀମାନଙ୍କୁ ଆନନ୍ଦ ପ୍ରଦାନ କଲେ ତା ନୁହଁ, ସମସ୍ତ ଗୋପ ଗୋପୀ ବତ୍ସା ଯେଉଁ ବତ୍ସାମାନଙ୍କୁ, ଗାଭୀମାନଙ୍କୁ, ପଶୁ ପକ୍ଷୀ ବୃକ୍ଷ ଲତା ଇତ୍ୟାଦି ସମସ୍ତଙ୍କୁ, ସନାତନ ଗୋସ୍ୱାମୀ କହୁଛନ୍ତି, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କଲେ। ଉପବାସ କତିଚିତ୍ ମାସାନ, ପ୍ରଧାନମନ୍ତ୍ରୀ ମଥୁରାର ପ୍ରଧାନମନ୍ତ୍ରୀ କୁହାଗଲା ନା କ'ଣ ବିଶ୍ୱନାଥ ପ୍ରବର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ସିଏ, ଆମର ଯଦି ନରେନ୍ଦ୍ର ମୋଦି ଯିବେ ଗୋଟେ ଜାଗାକୁ କେଉଁଠି ଯିବେ ବୁଲିବା ପାଇଁ, ଯଦି ଏଗାର ମାସ ଆମର ଇଣ୍ଡିଆ ଗୋଲ ହେଇଯିବ, ତେଣୁ କିନ୍ତୁ ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ଏଗାର ମାସ କାଳ ସେ ଯେ ଖାଲି ବହୁତ କଷ୍ଟରେ ବର୍ତ୍ତମାନ ମଧ୍ୟ ଆମେ ଦେଖୁଛେ COVID-19 ପାଇଁ ସବୁ ଯିଏ ଯେଉଁଠି ରହୁଛନ୍ତି କୁଆଡ଼େ ବାହାରୁ ନାହାନ୍ତି, ଷ୍ଟେ ହୋମ୍ ବୋଲି କୁହାଯାଉ, ଷ୍ଟେ ହୋମ୍, ଷ୍ଟେ ସେଫ୍, ଷ୍ଟେ ହୋମ୍, ସମସ୍ତେ ଖାଲି ଛଟପଟ ହେଉଛନ୍ତି କେମିତି ସୁବିଧା ହେବ ଆମେ ପଳେଇବୁ ବାହାରକୁ, ବାହାରକୁ ଯିବୁ। କିନ୍ତୁ ଏଠି ଯେଉଁ ରହିଲେ ଉଦ୍ଧବ ଯେଉଁ ରହିଲେ ବୃନ୍ଦାବନରେ ନନ୍ଦଗ୍ରାମରେ, ସେ ବହୁତ ଖାଲି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କଲେ ତା ନୁହଁ, ସେ ବହୁତ କଷ୍ଟରେ ରହିଲେ ତା ନୁହଁ, ସିଏ ମଧ୍ୟ ନିଜେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଲେ, ଭଗବାନ କଥାରେ ଆନନ୍ଦ ରହିଛି, ଏବଂ ଯେଉଁମାନେ ଯେଉଁମାନେ କହିବେ ଆନନ୍ଦ, ଯେଉଁମାନେ ଶୁଣିବେ ଆନନ୍ଦ। ଏଭଳି ଭାବରେ ଆନନ୍ଦ ବୋଧି ବର୍ଦ୍ଧନମ୍, ଆନନ୍ଦ ବଢ଼ି ବଢ଼ିକା ଯିବ। କୃଷ୍ଣ ଲୀଳା କଥା ଗାୟନ, ଭଗବାନ କଥା ଗାୟନ କରି ଚାଲିଲେ, ତାଙ୍କେ ଯେଉଁଠି ଗଲେ ଏଠି କ'ଣ ହେଇଥିଲା, ଏଠି ଲୀଳା ହେଇଥିଲା, ଏଠି ଲୀଳା ହେଇଥିଲା, ଏଠି ଲୀଳା ହେଇଥିଲା, ଏଠି ସବୁ ଯେଉଁ ରହିଛି ସବୁ ବ୍ରଜମଣ୍ଡଳ ବିଭିନ୍ନ ସ୍ଥାନରେ ସବୁ ଯାଇକରି ସବୁ ଭଗବାନଙ୍କ ପାଦ ଚିହ୍ନ କେଉଁଠି ରହିଛି, ସାରା ବ୍ରଜ ସାରା ଭଗବାନଙ୍କ ପାଦପଦ୍ମ ରହିଛି, ପାଦପଦ୍ମ ଚିହ୍ନ ରହିଛି, କେଉଁ କେଉଁ ଲୀଳା କରିଥିଲେ ଯମୁନା ନଦୀରେ, ଏଇ ଲୀଳା ସବୁ କରିଥିଲେ ଯମୁନା। ଏଇଭଳି ଭାବରେ ଗୋବର୍ଦ୍ଧନକୁ ଗଲେ ଏଇଭଳି ଭାବରେ 7 ଦିନ ଧରି ଲୀଳା କରିଥିଲେ, ତାକୁ ଉଦ୍ଧବ ସଙ୍ଗୀତ ରଚନା କରିକି ଗାନ କଲେ। ଉଦ୍ଧବ ବିଷ୍ଣୁ କ'ଣ ବୁଦ୍ଧି ସପ୍ତମ, ବୁଦ୍ଧିମାନ ଭିତରେ ଶ୍ରେଷ୍ଠ ବ୍ୟକ୍ତି ସିଏ, ତେଣୁ ଭଗବାନ ଲୀଳାକୁ ସୁନ୍ଦର ସୁନ୍ଦର ଭାବରେ ସଙ୍ଗୀତ ମାଧ୍ୟମରେ ରଚନା କରିକିରି ଗାନ କଲେ। ଉଦ୍ଧବ ସନ୍ଦେଶ ରହିଛି, ଉଦ୍ଧବ ସନ୍ଦେଶ, କେତେ ଗୋପୀମାନେ ତାଙ୍କୁ କ'ଣ କହିଥିଲେ, ସିଏ କ'ଣ କହିଲେ, ଭଗବାନ କ'ଣ କହିଲେ, ଏସବୁ ମିଶିକିରି ଉଦ୍ଧବ ସନ୍ଦେଶ ରହିଛି। ଉଦ୍ଧବ ସନ୍ଦେଶ ଭଗବାନଙ୍କର ଗୁଣଗାନ କରି ଚାଲିଲେ। କୃଷ୍ଣ ଲୀଳା କଥା ଗାୟନ ରମୟା ମାସ ଗୋକୁଳମ୍, ଏଠି ବିଶ୍ୱନାଥ ଚତୁର୍ଥୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ଆମ କାତିକାଲି କହିଥିଲେ କିଛି କଥା, ଆଉ କିଛି କଥା କହିବା। ତତଶ ତାସାମ ଅଙ୍ଗାନି ଆନନ୍ଦ, ଏସବୁ ଆନନ୍ଦ ଦେଖିକରି ସେ ଆଖି ପୁଜି ଦେଇଥିଲେ, ଏଇଭଳି ଭାବରେ ଘଟଣା ହେଇଗଲା। ତେଣୁ ଉଦ୍ଧବ କହିଲେ ଠିକ୍ ଅଛି, ବର୍ତ୍ତମାନ ତୁମେ ଆଖି ଖୋଲ, ନିମିଳିତ ନେତ୍ରଭ୍ୟ ଘର ସ୍ୱଶ୍ର ଆନନ୍ଦ ପ୍ରାପ୍ତି ହା ପୁନର୍ଦାତ୍ମିବ ଆତ୍ମାନଂ ସ୍ୱଂ ଜ୍ଞାତ୍ୱା ପୂଜା ଚକ୍ରୁ। ତେଣୁ ଏତେ ଆନନ୍ଦିତ ହେଇଗଲେ, ଭଗବାନଙ୍କୁ ଭକ୍ତି ନିଜର ଭାବିକରି ଭଗବାନ ପୂଜା କରିବା ପାଇଁ ଆରମ୍ଭ କଲେ। ଭୋ ପ୍ରେମବତ୍ୟ ଯଦି ଜୁୟଂ, ଭଗବାନଙ୍କର ସନ୍ଦେଶ ଥିଲା ଏଇଟା, ଭଗବାନ ସନ୍ଦେଶ ଥିଲା ଏଇଟା, ଉଦ୍ଧବ ବର୍ତ୍ତମାନ ସନ୍ଦେଶ ଦେବେ, କହିବେ କ'ଣ, ଭୋ ପ୍ରେମବତ୍ୟ, ହେ ପ୍ରେମବତୀ ମାନେ ଯଦି ଜୁୟଂ ପ୍ରାଣ ତ୍ୟକ୍ତୁ ମିହଦ୍ଭେ ତରି ଯୁଷ୍ମତ ଅସାନ ଶୁତ୍ୱା ଅହମପି ପ୍ରାଣ ତ୍ୟକ୍ତା ତ୍ୟକ୍ଷାମି ନାତ୍ର ସନ୍ଦେହ। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଗୋପୀମାନେ ଭାବୁଥିଲେ କାଲି ପରଦିନ ଭିତରେ ଯଦି ନ ଆସିବେ ତାହେଲେ ଆମେ ମୃତ୍ୟୁବରଣ କରିବୁ। ତେଣୁ ଭଗବାନ ଏଇ ସେ ସନ୍ଦେଶ ଦେଲେ, ତମେ ଯଦି କ'ଣ, ଯଦି ତମେ ଯଦି ଜୁୟଂ ପ୍ରାଣ ତ୍ୟକ୍ତୁ ମିହଦ୍ଭେ, ତମେ ଯଦି ପ୍ରାଣତ୍ୟାଗ କରିବା ପାଇଁ ଚାହୁଁଛ ବା ତ୍ୟାଗ କରିବ, ତରି ଯୁଷ୍ମ ଦଶାଂ ଶୁକ୍ତୁଆ ତମର କଥା ଶୁଣିକିରି ଅହମ ଅପି ପ୍ରାଣାନ୍ତ୍ୟକ୍ଷାମି ମୁଁ ମଧ୍ୟ ପ୍ରାଣତ୍ୟାଗ କରିବି, ଭଗବାନ କହୁଛନ୍ତି ମୁଁ ମଧ୍ୟ ପ୍ରାଣତ୍ୟାଗ କରିବି, ପ୍ରାଣତ୍ୟକ୍ଷାମି ନାତ୍ର ସନ୍ଦେହ, ଏଥିରେ କୌଣସି ସନ୍ଦେହ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ। ଶପଥ ସହସ୍ରଂ କୁର୍ବନ୍ ଅହଂ ବ୍ରବିମି, ହଜାର ହଜାର ଶପଥ କାହିଁକି ମୁଁ କହୁଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଆମ ପାଇଁ ଶପଥ କଲେ ଭଗବାନଙ୍କର, ଭଗବାନଙ୍କର କୌଣସି ଶପଥ କରିବାର ଆବଶ୍ୟକତା ନାହିଁ, ସେ ଭଗବାନ ସିଏ, କିନ୍ତୁ ଆମ ପାଇଁ କେତେ ତାଙ୍କର ଦରଦ ହୃଦୟ। ଭଗବତ ଗୀତାରେ ଭଗବାନ କହିଲେ, ଗୋଟିଏ ଶ୍ଳୋକ କହିଲେ ନବମ ଅଧ୍ୟାୟ 34 ଶ୍ଳୋକରେ, ମନ୍ମନା ଭବ ମଦ ଭକ୍ତ ମଜାଜି ମାଂ ନମସ୍କୁରୁ ମାମ ବ୍ୟସ୍ତି କ'ଣ ଅସଂଶ ମାମ ଏବ ଏସ୍ଏସି କ'ଣ ଯୁକ୍ତ ମହାତ୍ମନ, ମୋ ସହିତ ଯୁକ୍ତ ହେଇଥିବାରୁ ମୋ ପାଖକୁ ଆସିବ, ଏ କଥା କହିଲେ ନବମ ଅଧ୍ୟାୟ 34 ଶ୍ଳୋକରେ ଅନ୍ତିମ ଶ୍ଳୋକରେ। ପୁଣି ସେଇଟାକୁ ରିପିଟ୍ କଲେ 18 ଅଧ୍ୟାୟ 65 ଶ୍ଳୋକରେ, କହିଲେ ମନ୍ମନା ଭବ ମଦ ଭକ୍ତ ମଜାଜି ମାଂ ନମସ୍କୃ ମାମ ଏବ ସେ କଥା କହିଲେ, କିନ୍ତୁ ସେଠି କହିଲେ ପ୍ରତିଜ୍ଞା କରି ମୁଁ କହୁଛି, ସତ୍ୟଂ ତେ ପ୍ରତିଜାନେ ପ୍ରିୟ ସେମେ, ଭଗବାନ ନିଜେ ପ୍ରତିଜ୍ଞା କରି କହିଲେ ପ୍ରତିଜାନେ, ଏବଂ ଅର୍ଜୁନଙ୍କ ମାଧ୍ୟମରେ ଦ୍ୱାରା ମଧ୍ୟ କହିଲେ ପ୍ରତିଜାନି, ଏ ପରସ୍ମୟୀ ପଦୀ ଏବଂ ଆତ୍ମନିବେଦ ପଦୀ ଦୁଇ ପ୍ରକାର ବ୍ୟବହାର କରାଯାଇଛି ଶବ୍ଦ। ଭଗବାନ ନିଜେ ପ୍ରତିଜ୍ଞା କରି କହିଲେ, ଅର୍ଜୁନଙ୍କ ଦ୍ୱାରା ମଧ୍ୟ କହିଲେ ତୁମେ ପ୍ରତିଜ୍ଞା କର। ପ୍ରତିଜାନେ ପ୍ରତିଜାନି ଦୁଇ ଶବ୍ଦଟି ରହିଛି, ଦୁଇଟି ଶବ୍ଦ ରହିଛି ଏଠି। 18:65 ଶ୍ଳୋକରେ ଭଗବାନ ନିଜେ ପ୍ରତିଜ୍ଞା କଲେ, ପ୍ରତିଜାନେ ପ୍ରିୟ ସିମେ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ତୁମ ପାଖରେ ମୁଁ ପ୍ରତିଜ୍ଞା। ଆମେ ଯେମିତି ପିଲାଦିନେ ସବୁ କଥା କହୁଥିଲେ, ଏସବୁ ହେଉଥିଲା, ହଁ ରାଣ ମୋ ଅମକ ରାଣ, ଏଇଟା ମୁଁ ସତକଥା କହୁଛି, ଏସବୁ କହନ୍ତି ନା। ପିଲାଦିନେ ଆମେ ସବୁ କହୁଥିଲେ, ଆଜିକାଲି କ'ଣ ହେଉଥିବ ନାହିଁ କହୁନି। ଯେଉଁ ରାଣ ପକାଇ କହିବି, ମୁଁ ଅମକ ରାଣ ପକାଇ କହୁଛି, ହଁ ତୋ ପୁଅ ରାଣ ପକାଇ କହିଲୁ ନା, ହଁ ପୁଅ କହୁଛି, ସତକଥା କହିବି, ସତକଥା କହୁଛି, ଠାକୁରଙ୍କ ରାଣ, ଠାକୁରଙ୍କ ରାଣ, ଏଇଟା ମହାରାଣ ପିତାରାଣ କରିକିରି। ଆମର ସବୁ ଭକ୍ତମାନେ ଆସିଗଲେ ଆମେ କଥାକୁ ବିଶ୍ରାମ ଦେବା, ଆମର ଟିକେ ସଂକୀର୍ତ୍ତନ ହେବ। ତେଣୁ ଏଇ ଯେଉଁ ରହିଛି ରାଣ ପକାଇ, ଭଗବାନ ରାଣ ପକାଇବାକୁ ପଡ଼ୁଛି। ଦେଖନ୍ତୁ ଭଗବାନ ଭକ୍ତ ପ୍ରତି ଭକ୍ତବତ୍ସଳତା, ଭଗବାନ ଯାହା କହିଲେ, ଅର୍ଜୁନ କହିଲେ ପ୍ରଭୁ ଯାହା କହିଲେ ସର୍ବମେତଂ ରୀତଂ ମାନି ଜନ୍ମାଙ୍ଗ ବଦିଶ କେସ, ଆପଣ ଯାହା କହିଲେ ପ୍ରଭୁ ମୁଁ ସତ୍ୟ ବୋଲି ଗ୍ରହଣ କରୁଛି, କିନ୍ତୁ ତଥାପି ଅନ୍ୟ ଲୋକମାନଙ୍କ ପାଇଁ ଭଗବାନ ରାଣ ଖାଇବାକୁ ପଡ଼ିଲା। ଭଗବାନ କହିଲେ ସତ୍ୟନ୍ତେ ପ୍ରତିଜାନେ ପ୍ରିୟ ସିମେ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ମୁଁ ତୁମକୁ ଶପଥ କରି କହୁଛି, ତୁମେ ଯଦି ଏଇ ଚାରୋଟି ଜିନିଷ କରିବ ମୋତେ ପ୍ରାପ୍ତ ହେବ। ଭଗବାନଙ୍କର ଭକ୍ତମାନଙ୍କ ପ୍ରତି କେତେ ଦରଦ ଦେଖନ୍ତୁ। ତେଣୁ ଏଠି ମଧ୍ୟ ଗୋପୀମାନଙ୍କୁ ସେହିଭଳି ଭାବେ କହୁଛନ୍ତି, ଶପଥ ସହସ୍ରଂ କୁର୍ବନ୍ ଅହମ୍ ବ୍ରହ୍ମିମି, ହଜାର ହଜାର ଶପଥ କରି କହୁଛି, ତୁମେ ଯଦି ପ୍ରାଣତ୍ୟାଗ କରିବ ତାହେଲେ ମୁଁ ମଧ୍ୟ ପ୍ରାଣତ୍ୟାଗ କରିଦେବି, ପ୍ରାଣତ୍ୟାଗ କରିଦେବି। ତେଣୁ ଜୁହେମେବ ପ୍ରାଣ ଭବତ, ତୁମେ ମୋର ପ୍ରାଣ, ତୁମେ ଯଦି ତ୍ୟାଗ, ତୁମେ ଯଦି ଜୀବନ ଛାଡ଼ି ତ୍ୟାଗ କରିବ ତାହେଲେ ଆମେ ମୁଁ ଆଉ କେମିତି ରହିବି, ମୋର ପ୍ରାଣ ତ ଚାଲିଗଲା। ଭଗବାନ କହିଲେ ନା, ସାଧୁନା ହୃଦୟଙ୍ଗ ମୟଙ୍ଗ ଅହମ୍, ମୋର ସାଧୁ ସାଧବ ହୃଦୟଙ୍ଗ ମୟଙ୍ଗ ସାଧୁନା ହୃଦୟଙ୍ଗ ତୁହଂ ମଦନ୍ୟତେ ନ ଜାଣନ୍ତି ନାହଂ ତେଭ୍ୟ ମନାଙ୍ଗବି। ସାଧୁମାନଙ୍କ ହୃଦୟ ହେଉଛନ୍ତି ଭଗବାନ ଏବଂ ଭଗବାନ ହୃଦୟ ହେଉଛନ୍ତି ସାଧୁ, ସାଧୁଙ୍କ ଛଡ଼ା ଭଗବାନ ଆଉ କିଛି ଜାଣନ୍ତି ନାହିଁ ଏବଂ ସେମାନେ ମଧ୍ୟ ଭଗବାନ ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଏହିଭଳି ଭାବରେ ଭଗବାନ ଭକ୍ତଙ୍କର ପ୍ରେମର ଆଦାନ ପ୍ରଦାନ ହୁଏ। ତେଣୁ ଭଗବାନ ଏଇ ମେସେଜ ଦେଉଛନ୍ତି, ତେଣୁ ବ୍ରଜଂ ବ୍ରଜଂ ଗନ୍ତୁଂ ପ୍ରତିକ୍ଷଣ ଯତମାନପି ଅହଂ ଜନ୍ ନ ଶକ୍ନୋମି ତତ୍ରାୟଂ କାଳ ଏବ କର୍ମେବ ବା କ'ଣ ବ୍ୟାଖ୍ୟାତ ଲକ୍ଷଣ। ତେଣୁ ମୁଁ ସବୁବେଳେ ଚେଷ୍ଟା କରୁଛି କେମିତି ଯିବି ବ୍ରଜକୁ, କେମିତି ଯିବି, କେମିତି ଯିବି, କେମିତି ଯିବି, ସବୁବେଳେ ଚେଷ୍ଟା କରୁଛି, କିନ୍ତୁ ମୁଁ ଯାଇପାରୁନାହିଁ। କାହିଁକି ପ୍ରତିବନ୍ଧକ ସବୁ ଆସୁଛି, କ'ଣ କ'ଣ ପ୍ରତିବନ୍ଧକ ନା, କାଳ, କାଳ ହେଉଛି ପ୍ରତିବନ୍ଧକ, କାଳ ହେଉଛି ପ୍ରତିବନ୍ଧକ, ଏବଂ କର୍ମୀ ବାବା ମୋର କର୍ମଫଳ, ଭଗବାନଙ୍କର କର୍ମଫଳ। ଭଗବାନ କହିଲେ କ'ଣ, ଯଦିଓ ମୋର କୌଣସି ଆବଶ୍ୟକତା ନାହିଁ ତଥାପି ମୁଁ କର୍ମ କରେ, ନାନ ଭାବତମ ଅଭାବତମ ବର୍ତ୍ତୈବ ଚ କର୍ମଣି। ଭଗବାନଙ୍କର ଯଦି କୌଣସି କର୍ମରେ କିଛି କାର୍ଯ୍ୟ ନାହିଁ କିନ୍ତୁ ତଥାପି ସେ କର୍ମ କରନ୍ତି, ଏବଂ ଭଗବାନଙ୍କର କର୍ମକୁ ଯେଉଁମାନେ ଜାଣିବେ ସେମାନେ ମଧ୍ୟ କର୍ମଫଳରେ ଲିପ୍ତ ହେବେ ନାହିଁ। କିନ୍ତୁ ଏଠି ଭଗବାନ କହୁଛନ୍ତି ମୋର କର୍ମଫଳ ଭୋଗୁଛି ବର୍ତ୍ତମାନ। ବ୍ୟାଖ୍ୟାତ ଲକ୍ଷଣ ପ୍ରେମୀ ବା ପ୍ରତିବନ୍ଧକ ଇତିହାସ ସଙ୍କେ, ପ୍ରେମର ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଆସୁଛି, ସେଇଥିପାଇଁ ମୁଁ ଚାହିଁଲେ ମଧ୍ୟ ଯାଇପାରୁନାହିଁ। ଇତିହାସ ଅପ୍ରକାର ଇତିହାସ ପ୍ରକାର କେହି ସନ୍ଦେଶେଇ ବେପତୋ ବିରହ ଜ୍ୱର ଶେଷୁ, ଏଇଭଳି ଭାବରେ ଯେତେବେଳେ ସନ୍ଦେଶ ପ୍ରଦାନ କଲେ ତାଙ୍କର ଜ୍ୱର ଯେଉଁ ଥିଲା ବିରହ ଜ୍ୱର ସେଇଟା ଦୂର ହେଲା। ତତ୍ ପ୍ରେମାଭାବ ନିଶ୍ଚୟ ଲକ୍ଷଣ ସନ୍ତାପ ଯାସନ୍, ତାହା ଯେଉଁ ସନ୍ତାପ ଥିଲା ସେଇଟା ଦୂର ହେଲା। ଅଧୁକ୍ଷଜଂ କୃଷ୍ଣଂ ଆତ୍ମାନଂ ଆତ୍ମତୁଲ୍ୟଂ, ଏଠି କହାଗଲା ନା ଆତ୍ମାନଂ ଅଧୁକ୍ଷଜଂ ଜ୍ଞାନ୍ତୁଆ, ଗତକାଲି ଆମେ କହିଥିଲୁ ସେଇଟା ଆଲୋଚନା କଲେ, ଆର ଅର୍ଥ ହେଉଛି କ'ଣ ନା, ଏଇଟା ଯେଉଁ କୁହାଯାଇଛି ପ୍ରକଟ ଅର୍ଥରେ ଯେଉଁମାନେ ନେବେ ସେଇଟା ରାକ୍ଷସମାନଙ୍କୁ ଇଏ କରିବା ପାଇଁ, ମୋହ କରିବା ପାଇଁ। ସେମାନେ ଭାବିବେ, ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ଜ୍ଞାନୀମାନେ ସେମାନେ ଭାବିବେ ଆମେ ହେଉଛୁ ଭଗବାନ, ସୋହଂ ସୋହଂ ବା ବ୍ରହ୍ମ, ଅହଂ ବ୍ରହ୍ମାସ୍ମି, ତାପରେ ଆଉ ସବୁ ଏଭଳି କେତୋଟି ଶ୍ଳୋକ ରହିଛି ବେଦାନ୍ତ ସୂତ୍ରରେ ଇତ୍ୟାଦିରେ, ତତ୍ତ୍ୱମସି ଇଏ ଅର୍ଥ ହେଉଛି ସେମାନେ ଆମେ ନିଜେ ହେଉଛୁ ଭଗବାନ, କିନ୍ତୁ ଏଇଟା ସେମାନଙ୍କ ପାଇଁ ଭୋଗ କରିବା ପାଇଁ, କିନ୍ତୁ ଆର ଅର୍ଥ ହେଉଛି କ'ଣ ନା ଅଧକ୍ଷଜଂ କୃଷ୍ଣଂ ଆତ୍ମାନଂ ଆତ୍ମତୁଲ୍ୟଂ, ଅଧକ୍ଷଜ ଭଗବାନଙ୍କୁ ଆତ୍ମତୁଲ୍ୟ, ଆମେ ଯେମିତି ନିଜକୁ ଭଲ ପାଉଛେ ସେଇଭଳି ଭାବରେ କୃଷ୍ଣଙ୍କୁ ସେ ଭଲ ପାଇଲେ ଆତ୍ମତୁଲ୍ୟ। ବିରହ ସନ୍ତାପ ଜର୍ଜରଂ ଜ୍ଞାତ୍ୱା, ବିରହ ସନ୍ତାର ବିରହରେ ଯେଉଁ ରହିଛନ୍ତି ଜର୍ଜର ହେଉଥିଲେ, ତେଣୁ ଏହିଭଳି ଭାବରେ ଚିନ୍ତା କଲେ। କିମ୍ବା ଆତ୍ମାନଂ ଆତ୍ମାନଃ ସ୍ୱାନୈବ ଅନ୍ୟ ପ୍ରାଣ ଯଶ୍ୟ ତଥାଭୂତ ମଧୁକ୍ଷଜମ୍, ଯେମିତି ଆମେ ନିଜେ ସେ ଯେଭଳି ଆମକୁ ଭଲ ପାଉଛେ ସେଇଭଳି ଭାବରେ ଭଗବାନଙ୍କୁ ମଧ୍ୟ ସେ ଭଲ ପାଇଲେ। କୃଷ୍ଣଂ ଜ୍ଞାତ୍ୱା ଉଦ୍ଧବଂ ପୂଜା ଚକ୍ରୁ, ତେଣୁ ଉଦ୍ଧବଙ୍କୁ ସେ ପୂଜା କରିବା ପାଇଁ ଆରମ୍ଭ କଲେ। ପୂଜା ଚକ୍ରୁ ଭୋ ଉଦ୍ଧବ ସାଧୁକ୍ତ ମତ ପରଂ କଷ୍ଟେନାପି ସ୍ୱ ପ୍ରାଣ ବୟଂ ରଖିଶ୍ୟାମ। ହେ ଉଦ୍ଧବ, ଆମେ ଯେଉଁ ଚିନ୍ତା କରୁଥିଲୁ କାଲି ପରଦିନ ଭିତରେ ଯଦି କୃଷ୍ଣ ନ ଆସିବେ ଆମେ ଶରୀର ତ୍ୟାଗ କରିଦେବୁ, କିନ୍ତୁ ଆମେ ରଖିବୁ ଶରୀରକୁ ରଖିବୁ ରଖିଶ୍ୟାମ। ଏବଂ ଯଦି ଇମଂ ସନ୍ଦେଶଂ ତ୍ୱଂ ନ ନ ଆଖ୍ୟାସାତ୍ ତଦା ବୟଂ ମରିଶ୍ୟାମିବ, ଯଦି ଏହି ସନ୍ଦେଶଟା ଯଦି ନ ଦେଇଥାନ୍ତୁ ତାହେଲେ ଆମେ ମୃତ୍ୟୁବରଣ କରିଥାନ୍ତୁ। ତେଣୁ ଅତଶ୍ଚ ସର୍ବନାଶ ଏବାଭି ବିଷାଦ ତୋ ଅସ୍ମାଦିଷ୍ଠା ସର୍ବରକ୍ଷା ତ୍ୱୟା କୃତେତି ତ୍ୱଂ ସମ୍ମାନୟା ମାସୁ, ତେଣୁ ତାଙ୍କୁ ଏହିଭଳି ଭାବରେ ପ୍ରାଣ ରକ୍ଷା କରିଦେଲେ ତାଙ୍କର ବୋଲି କହିକି ତାଙ୍କୁ ସମ୍ମାନ କଲେ, ଉଦ୍ଧବଙ୍କୁ ପୂଜା କଲେ। ଆତ୍ମାନଂ ଏହିଭଳି ଭାବରେ ବହୁତ କଥା ରହିଛି, ଆମେ କେତୋଟି ଇମ୍ପୋର୍ଟାଣ୍ଟ କଥା କହିବା। କ'ଣ ସିଦ୍ଧସ୍ୱାମୀ ଆମେ ଗତକାଲି କହିଥିଲୁ ସିଦ୍ଧସ୍ୱାମୀ କଥା, ସିଦ୍ଧସ୍ୱାମୀ କହିଛନ୍ତି ଶୁକ୍ର ଭାଷ୍ୟରେ ଏ କ'ଣ ନା ଶ୍ରୀକୃଷ୍ଣ ମଧୁକ୍ଷଜଂ ଜ୍ଞାତ୍ୱା, ଶ୍ରୀକୃଷ୍ଣ ହେଉଛନ୍ତି ଅଧୋକ୍ଷଜ, ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ଅଧୋକ୍ଷଜ ଜ୍ଞାତ୍ୱା, ଏହିଭଳି ଭାବରେ ଜାଣି ତଂଚ ଏବଂ ସେଇ କୃଷ୍ଣଙ୍କୁ ସୁ ଆତ୍ମନଂ ଜ୍ଞାତ୍ୱା, ସେ ଆମର ଅତି ନିଜର, ଯେ ଏହିଭଳି ଭାବରେ ସେ ତାଙ୍କର ପୂଜା କଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଶ୍ଳୋକ ଭାଷ୍ୟରେ କଚିତ୍ ମାସାନ ଯେଉଁ କୁହାଗଲା, କେତେ ମାସ ବୋଲି କୁହାଗଲା, ହିସାବ କରାଗଲାଣି କେତେ ଦିନ ରହିଲେ, ଏତିକି ଦିନ ଏତିକି ଘଣ୍ଟା ଏତିକି ସମୟ ରହିଲେ ବୋଲି ଇଏ କରାଗଲା ନାହିଁ, ସୁଖଦେବ ଗୋସ୍ୱାମୀ କହିଲେ ନାହିଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି କଚିତ୍ କହିଲେ ଦଶ ଏକାଦଶ ବା ମାସାନୁ ବାସ, ଦଶ ମାସ ବା ଏକାର ମାସ ଏଇଭଳି ଭାବରେ ରହିଲେ, ସେ ପାଖାପାଖି ବର୍ଷେ ରହିଗଲେ। ତା ଗୋକୁଳଂ ରମ୍ୟା ମାସ କହିଲେ କ'ଣ ନା ଗୋକୁଳଂ ତତ୍ରତ୍ୟାନ ମନୁଷ୍ୟ ପଶୁ ପକ୍ଷୀ ବୃକ୍ଷାଦିନ ସର୍ବାନେବ ରମ୍ୟା ମାସ ସୁଖିଆ ମାସ, ତାଙ୍କୁ ସମସ୍ତଙ୍କୁ ଖାଲି ମନୁଷ୍ୟ ନୁହନ୍ତି ପଶୁ ପକ୍ଷୀ ବୃକ୍ଷ ସର୍ବ ଆଉ ଯେତେ ଯାହା ରହିଲେ ନଦୀ ନାଳ ପର୍ବତ ପାହାଡ଼ ଯାହା ସବୁ ରହିଲା ସବୁକିଛିକୁ ଆନନ୍ଦିତ ପ୍ରଦାନ କଲେ। ରମ୍ୟା ମାସ ଆନନ୍ଦ ପ୍ରଦାନ, ଭଗବାନ ଭଗବାନଙ୍କ ସମସ୍ତେ ନା ସମସ୍ତେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ରହିଛନ୍ତି, ଇଏ ନୁହଁ ଯେ ସେମାନେ ସବୁ ଜଡ଼ ପଦାର୍ଥ ସେମାନେ କିଛି ଜାଣିନାହାନ୍ତି, ନା ସେମାନେ ଭଗବାନଙ୍କର ବୃକ୍ଷମାନେ ହେଉଛନ୍ତି ମୁନିମାନେ ସବୁ, ସେମାନେ ପକ୍ଷୀମାନଙ୍କୁ ମୁନି ବୋଲି କୁହାଯାଉଛି, କେତେ କ'ଣ ସେମାନେ ସବୁ ଭଗବାନଙ୍କ ସହିତ ସାମିଲ ହେଇଛନ୍ତି, ମାନେ ଯୁକ୍ତ ଭଗବାନଙ୍କ ଲୀଳାରେ ଯୁକ୍ତ ହେଇଛନ୍ତି, ମାନେ କେତେ ତାଙ୍କର ମହାପୁଣ୍ୟ, କେତେ ପୁଣ୍ୟ ଥିଲା ଆଜି ସେମାନେ ଭଗବାନଙ୍କ ଲୀଳାରେ ସାମିଲ ହେଲେ, ଛୋଟିଆ କଥା ସେମାନେ, ତେଣୁ ଭଗବାନ ତାଙ୍କୁ ଭୁଲି ପାରିବେ କିଏ କେଉଁ ରସରେ ସମ୍ବନ୍ଧିତ, ପକ୍ଷୀମାନେ ଏ ଯେଉଁ ସାଧାରଣତଃ ପଶୁପକ୍ଷୀମାନେ ଏମାନେ ସବୁ ଶାନ୍ତ ରସରେ ସମ୍ବନ୍ଧିତ ବୋଲି କୁହାଯାଏ, ତା'ପରେ ହେଉଛି ଦାସ୍ୟ ରସ, ତା'ପରେ ସଖ୍ୟ ରସ, ତା'ପରେ ବାତ୍ସଲ୍ୟ ରସ, ତା'ପରେ ମାଧୁର୍ଯ୍ୟ ରସ, ଏଇଭଳି ଭାବରେ ପାଞ୍ଚ ପ୍ରକାର ରସ ରହିଛି, ତେଣୁ ଇଏ ସମସ୍ତେ ଭଗବାନଙ୍କ ସହିତ ସମ୍ବନ୍ଧିତ, ତେଣୁ ଭଗବାନ ସମସ୍ତଙ୍କ ପାଇଁ ସନ୍ଦେଶ ଦେଇଛନ୍ତି, ସମସ୍ତଙ୍କ ପାଇଁ ଖାଲି ଗୋପୀମାନଙ୍କୁ ଦେଲେ ଆଉ ପିତାମାତାଙ୍କ ପାଇଁ ଦେଲେ ଆଉ ଅନ୍ୟମାନଙ୍କୁ ଦେଲେ ତା ନୁହଁ, ସମସ୍ତଙ୍କ ପାଇଁ ଦିଆହେଇଛି, ସମସ୍ତେ ଭଗବାନଙ୍କୁ ଅତି ନିଜର। ଗାଭୀମାନେ ମଧ୍ୟ ଭଗବାନଙ୍କୁ ପୁତ୍ର ବୋଲି ଚାହୁଁଥିଲେ ଭଲ ପାଉଥିଲେ ନା, ଭଗବାନ ଗୋଟିଏ ବର୍ଷ କାଳ କ'ଣ ତାଙ୍କର ଡାଇରେକ୍ଟ ବାଛୁରୀ ହେଇକି ତାଙ୍କର ସ୍ତନ୍ୟପାନ କଲେ, ସବୁ ମାଆ ମାନେ ଯେତେ ତାଙ୍କ ସାଙ୍ଗ ବାଳକମାନଙ୍କ ମାଆ ସବୁ ଥିଲେ ସମସ୍ତେ ଭଗବାନ ନିଜକୁ ବିସ୍ତାର କଲି ସେ ସାଙ୍ଗ ବାଳକ ଉପରେ ତାଙ୍କର ସ୍ତନ୍ୟପାନ କଲେ। ସେମାନେ ଚାହୁଁଥିଲେ କୃଷ୍ଣଙ୍କୁ ନିଜ ପୁତ୍ର ରୂପେ ପାଇବା ପାଇଁ। ତେଣୁ ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଲୀଳା ହୋଇଥିଲା। ସମସ୍ତଙ୍କ ପାଇଁ ସନ୍ଦେଶ ଦେଇଛନ୍ତି ଭଗବାନ। ତେଣୁ କେମିତି ଶୁଖାଇବା ଆସୁ ଉପନନ୍ଦାଦି ବୁଦ୍ଧିଷୁ ନନ୍ଦଙ୍କର ବଡ଼ ଭାଇ ଉପନନ୍ଦ ଉପାନନ୍ଦ ତାଙ୍କୁ ତତ୍ ପତ୍ନୀ ଆଦିଶୁ ବୃଦ୍ଧାଶୁ ତାଙ୍କର ପତ୍ନୀମାନେ ସବୁ ଯେଉଁ ରହିଥିଲେ ସେମାନଙ୍କୁ ମଧ୍ୟ ଚ କୃଷ୍ଣସ୍ୟ ବନ୍ଦନା ଦିନାଂ ତଥା ତାଙ୍କୁ ବନ୍ଦନା କଲେ। ଭଗବାନ ତାଙ୍କୁ ପ୍ରଣାମ ଜଣାଇଲେ ମୋର ପ୍ରଣାମ ଜଣାଇବ ବନ୍ଦନା କଲେ ତାଙ୍କୁ ସବୁ ଉଦ୍ଧବ ଯାଇକରି ତାଙ୍କର ସନ୍ଦେଶ ବାହକ ସିଏ ପ୍ରଣାମ ଜଣାଇଲେ। ସୁଦାମାଦି ବୟସୀଷୁ ପରିରମ୍ଭାଦିନାଂ ବିଜ୍ଞାପନାଦିନା ଶ୍ରୀଦାମାଦି ଯେଉଁ ବୟସୀମାନେ ରହିଛନ୍ତି ସଖାମାନେ ସବୁ ରହିଛନ୍ତି ତାଙ୍କୁ କ'ଣ କଲେ ନା ପରିରମ୍ଭାଦିନାଂ ତାଙ୍କୁ ଆଲିଙ୍ଗନ କଲେ। ଭଗବାନ କହିଲେ ତାଙ୍କୁ ଆଲିଙ୍ଗନ କରିବ ମୋ ତରଫରୁ ଆଲିଙ୍ଗନ କରିବ ବା ବନ୍ଦନାଦିନାଂ କାହାକୁ ମଧ୍ୟ ଏ ବିଜ୍ଞାପନାଦିନାଂ ସବୁ ବିଭିନ୍ନ ପ୍ରକାର ବିଜ୍ଞାପନ ଦେଲେ ଯାହା ଭଗବାନ କହିଥିଲେ ସବୁ ତାଙ୍କ କଥା ମନେ ପକାଇଦେଲେ ସେସବୁ ବିଜ୍ଞାପନ ପ୍ରଦାନ କଲେ। ଏବଂ ତଥା ପଶୁ ପକ୍ଷୀ ବୃକ୍ଷାଦିଷୁ ପ୍ରତ୍ୟେକ କୁଶଳ ପ୍ରଶ୍ନାଦିନାଂ ଯଥାଯଥ ଭ୍ରମଣ ଜ୍ଞେୟଂ ପଶୁ ପକ୍ଷୀ ବୃକ୍ଷ ଆଦି ସମସ୍ତେ ଭଗବାନ ଲୀଳାରେ ସାମିଲ ହୋଇଥିଲେ ନା। ପଶୁମାନେ ହିଁ ଭଗବାନଙ୍କର ଆମର ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ହରିଣମାନଙ୍କୁ ଗୋପୀମାନେ କହୁଛନ୍ତି ହରିଣମାନେ କେତେ ଧନ୍ୟା। ହରିଣମାନେ ଭଗବାନ ଦର୍ଶନ କରୁ ଚକ୍ଷୁରେ ତାଙ୍କୁ ଦର୍ଶନ କରୁଥିଲେ କୃଷ୍ଣ ସାର ହରିଣର ଗୋଟିଏ ନାଁ ହେଉଛି କୃଷ୍ଣ ସାର କୃଷ୍ଣ ହେଉଛନ୍ତି ତାଙ୍କର ସାର କୃଷ୍ଣ ସାର ହରିଣ ପଶୁ ପକ୍ଷୀ ଇତ୍ୟାଦି ପକ୍ଷୀମାନେ ଉପରେ ରହିକରି ଚକ୍ଷୁ ବନ୍ଦ କରିକି ଯେତେବେଳେ ବଂଶୀ ବାଜୁଥିଲା ଚକ୍ଷୁ ବନ୍ଦ କରିକି ରହିଯାଉଥିଲେ ସତ ଯେମିତି ମୁନି ପ୍ରାୟ ବତାମ୍ବ ମୁନି ବୋଲି କୁହାଯାଇଛି ଏମାନେ ସବୁ ମୁନି ଭଳି ରହିଛନ୍ତି ଚକ୍ଷୁ ବନ୍ଦ କରିକି ନିରବ ହୋଇକି ଶୁଣୁଥିଲେ ଏଇ ବଂଶୀ ଗାନ ଶୁଣୁଥିଲେ ଏମିତିକି ନଦୀ ମଧ୍ୟ ଯମୁନା ନଦୀ ମଧ୍ୟ ଉଜାଣି ବହୁଥିଲା ନଦୀର ଯେଉଁ ଧର୍ମ ରହୁଛି ସେ ତଳକୁ ଗତି କରିବ କିନ୍ତୁ ଏଇଠି ସେ ଉପରକୁ ଗଲା ଉଜାଣି ବହେ ଯମୁନା ବୋଲି କୁହାଯାଇଛି। ତେଣୁ ଏହିଭଳି ଭାବରେ ସବୁ ରହିଛନ୍ତି ଯେତେ ସବୁ ରହିଛନ୍ତି ପାହାଡ଼ ପର୍ବତ ଇତ୍ୟାଦି ଏମାନେ ସବୁ ଗୋବର୍ଦ୍ଧନ ଇତ୍ୟାଦି ଗୋବର୍ଦ୍ଧନ ଯେଉଁ ରହିଛି ପାଷାଣ କିନ୍ତୁ ତରଳି ଯାଉଛନ୍ତି ପାଷାଣ ତରଳି ଯାଉଛନ୍ତି ଆମର ସେମିତି ଆସିଲୁ ବୋଲିବା ନା କ'ଣ କରିବା ଯେଉଁ କୀର୍ତ୍ତନ କରିବା ସେମିତି ଆସିବେ ନା ନାହିଁ। ହଁ ହଁ ତେଣୁ ହଁ ତେଣୁ ଇଏ ଯେଉଁ ରହିଛି ସବୁ ସବୁକିଛି ଭଗବାନଙ୍କର ଲୀଳାରେ ସବୁ ସାମିଲ ଥିଲେ। ଢୁଲେ ଢୁଲେ ଗୋରାଚା ହରିଗୁଣ ଗାୟ ଆସିଆ ବୃନ୍ଦାବନେ ଆସିଆ ବୃନ୍ଦାବନେ ନାଚେ ଗୌରାରାୟ ଢୁଲେ ଢୁଲେ ଗୌରାଚା ହରିଗୁଣ ଗାୟ ସମସ୍ତେ ହରିଗୁଣ ଗାନ କରୁଛନ୍ତି। ମହାପ୍ରଭୁ ଆସିକି ତାଙ୍କୁ ପୁଣି ସଞ୍ଜୀବିତ କରିଥିଲେ। ବୃନ୍ଦାବନେ ତରୁଲତା ପ୍ରେମେ କୟ ହରି କଥା ବୃନ୍ଦାବନେ ତରୁଲତା ପ୍ରେମେ କୟ ହରି କଥା ନିକୁଞ୍ଜେ ପାଖି ଗୁଲେ ନିକୁଞ୍ଜେର ପାଖି ଗୁଲି ହରି ନାମ ସୁନା ଢୁଲେ ଢୁଲେ ଗୋରାଚା ହରି ଗୋଲା ବୃନ୍ଦାବନ ତରୁଲତା ମଧ୍ୟ ହରିଙ୍କର କଥା କୁହନ୍ତି ସେ ପ୍ରେମେ କହେ ହରି କଥା ନିକୁଞ୍ଜ ପାଖି ବୁଲି ନିକୁଞ୍ଜ ମନରେ ଯେଉଁ ଭଗବାନ ଲୀଳା ସବୁ କରୁଥିଲେ ସେଠି ଯେଉଁ ପକ୍ଷୀମାନେ ସବୁ ରହିଛନ୍ତି ସେମାନେ ହରିନାମ ଶୁଣାଏ ମହାପ୍ରଭୁ ଯାଇଥିଲେ ସେମାନେ ସବୁ ଭଗବାନଙ୍କ ଗୁଣଗାନ କରୁଛନ୍ତି ଚେତନ ଚରିତ୍ରାମୃତ ସବୁ ବର୍ଣ୍ଣନା କରାଯାଇଛି ଶୁଆ ସାରି ଯେଉଁ କଥା ହେଉଛନ୍ତି ଇଏ ମଦନ ମୋହନ ଇଏ ମୋର ମଦନ ମୋହନ ମୋହିନୀ ଏଇଭଳି ଭାବରେ ଚାଲିଛି ତାଙ୍କ ଭିତରେ ପ୍ରତିଯୋଗିତା। ଗୌର ବୋଲେ ହରି ହରି ସାରି ବୋଲେ ହରି ହରି
गौर बोले रे हरि सारी बोले हरि हरि मुखे मुखे सुख सारी मुखे मुख सारी हरि नाम गाए डोले डोले गोरा चाह हरि गुण
भगवान महाप्रभु कहले बोलो हरि हरि सारी बोलचो हरि हरि मुखे मुखे सुख सुख सारी सुहा सारी कौन कौन हरि नाम गाती कौन कहती वृंदावन से
हरि नाम मत है हरि नाम से छे धाई हरि नाम मत है हरि नाम से छे धाई मयूर मयूरी प्रेमे मयूर मयूरी प्रेमे नाचिया खेला गले डोले गोरा चा हरि गुण गा
हरिनाम मत हई हरिणा आसी हरिणा आसीगला भगवान देखिकी एवं मयूर मयूर सब आसीगले बुलिले चारिपटे ये से कृष्ण कहीं बुलिले नाचिया खेला सब खेला आरंभ हो गला वृंदावन लीला सब मन पड़गला सब भगवान 5000 वर्ष तलर कथा
प्राणे हरि ध्याने हरि हरि बोल बदन भरि प्राणे हरि ध्याने हरि हरि बोल बदन भरि हरि नाम गए गए हरि नाम गए ले रस गए ले जा
प्राणीर हरि प्राणी हरि ध्यान हरि हरि बोल बदन भरि हरिनाम गाई गाई रसे गली जाए बढ़ी जाऊँ से मैंने पशु पक्षी समस्त गान कर भगवान गुणगान कर
आसिया जमुनार कूले नाचे हरि हरि बोले आसिया जमुनार कूले नाचे हरि हरि बोले जमुना उठोलो ऐसे जमुना उठोलो ऐसे चरणे धोला
कूड़े समस्ते गुणगान कर हरि गुणगान कर तेणु यही भाव समस्त को समस्ते आज भगवान आबसेन्स भगवान अनुपस्थित समस्ते जो कौन मृत्युपाय हो जाते आज से देखिकी तर आनंद सीमा रहा ना समस्ते आनंद समस्ते जो रही उद्धव उद्धव को देखी आनंद सब नाचिले गीत गान कले आनंद बढ़ीगला तेनाली हरिदास कहुई कथा चलो एगार मस का रहीकि कृष्ण गुणगान करेंगे कृष्ण कथा कृष्ण लीला सब गुणगान करेंगे समस्ते आनंदित हे पशुपक्षी सब वृंदावनवासी मैंने भूलीजे कृष्ण जो नहांती बोली सीटा भूलीजे आ रही विरह ज्वर रही समस्त विरह ज्वर चल समस्ते अलमोस्ट डेड होकर रही थे मृत्युवरण कला भाई रही थे गोप मैने सब कथा रही किंतु एभली भाव से कृष्ण का लीला गान करे उद्धव आ भगवान नाम भितर कौन तपात अच्छे ना कौन तेणु भगवान को साक्षात से अनुभव करे आम ये भाव बर्तमान कीर्तन करवा आम जो रही हूँ गौरव गौरव ना ताकर माँ ना होती तृप्ति देवी तृप्ता देवी तांकर साधु उद्देश्य आज प्रसाद व्यवस्था करा जाएगी तेणु समस्ते कीर्तन करा आत्मार शांति
ସେମାନେ କୀର୍ତ୍ତନ କରିବା, ଭଗବାନ ନାମ କୀର୍ତ୍ତନ କରିବା, ତାପରେ ପ୍ରସାଦ ପାଇବା, ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା। जय श्रीमद् भागवतम की, जय श्री प्रभुपाद महाराज की, जय श्री गुरुदेव की, सांबे गौर भक्त की, निताई गौर प्रेमानंदी।